ନମସ୍କାର, ମୋ ନାଁ ସୀତା ସରେନ, ମୁଁ ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରୁ 16 ନମ୍ବର ୱାର୍ଡ଼ରୁ ଆସିଛି। ଆଜି ବିଶ୍ୱ ହାତ ଧୁଆ ଦିବସରେ ମୁଁ ଗୋଟେ ଶପଥ ପାଠ କରିଛି କି ନିଜେ ସଫା ସୁତୁରା ରହିବି, ସାବୁନରେ ହାତ ଧୋଇବି ଓ ତା ସହିତ ଆମର ଘରର ସଦସ୍ୟମାନଙ୍କୁ ସାବୁନରେ ସଫା ସୁତୁରା ହାତ ସଫା କରିବା ପାଇଁ କହିବି ଏବଂ ସାହି ପଡ଼ିଶାମାନଙ୍କୁ ସାବୁନରେ ସଫା ସୁତୁରା ରହିବା ପାଇଁ ମୁଁ ତାଙ୍କୁ କହିବି।
ନମସ୍କାର, ମୋ ନାଁ ମିଲି ସାହୁ, ମୁଁ 16 ନମ୍ବର ୱାର୍ଡ଼ରୁ କହୁଛି। ମୁଁ SST ଅଛି। ଆଜି ବିଶ୍ୱ ହାତ ଧୁଆ ଦିବସରେ ମୁଁ କିଛି କହିବା ପାଇଁ ଚାହୁଁଛି। ଆସ ଆସ ଆମେ ଶପଥ ନେବା, ହାତ ଧୋଇବାକୁ ଗୁରୁତ୍ୱ ଦେବା, ପରିଷ୍କାର ହାତ ରଖିବା ଆମ ଦାୟିତ୍ୱ।